ॐ शरणागतदिनार्थ परित्राण परायणे सर्वसर्तहरे देवी मामङ्गलमस्तुते सृष्टिस्थिति विनाशनं शक्तिभूते सनातनी गुणाशय गुणामये मामङ्गलमस्तुते। सृष्टि सर्जना नामक एक क्यासेट अशोक ऑडियो कंपानी रमेश बाबूंक माध्यमरे मोर माँ भौणी ओ सज्जन पंडित मंडळींकु पूर्वरु भेटी देइछि। ସେଥିରେ ଯୁବତୀମାନଙ୍କ ଚରିତ୍ର ଲକ୍ଷଣ ଜ୍ୟୋତିଷ ଶାସ୍ତ୍ର ମୁତାବକ ଶୁଭାଶୁଭ ଫଳବାନ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି, କିନ୍ତୁ ପୁରୁଷ ବା ଯୁବକମାନଙ୍କ ଚରିତ୍ର ସମ୍ବନ୍ଧରେ କୌଣସି ତଥ୍ୟ ଦିଆଯାଇନଥିଲା। ଆପଣମାନଙ୍କ ବିଚାରରେ ଏକତରଫା ନିଶ୍ଚୟ ହୋଇଯାଇଛି, ଯାହାଫଳରେ ଅନେକ ଦୋଷ ତ୍ରୁଟି ଥିବା ଯୁବତୀମାନେ ନିଜର ଗୁଣ ଚରିତ୍ର ଜାଣି ମନେ ମନେ ମୋତେ ନିଶ୍ଚୟ ଗାଳି ଦେଉଥିବେ। ସେମାନଙ୍କ ଅନୁରୋଧ, ଶ୍ରୋତାବନ୍ଧୁମାନଙ୍କ ଆଗ୍ରହକୁ ସମ୍ମାନ ଦେବାକୁ ଯାଇ ସୃଷ୍ଟି ସର୍ଜନାର ଦ୍ୱିତୀୟ ଭାଗ ପୁରୁଷ ଲକ୍ଷଣ କ୍ୟାସେଟ୍ଟି ପ୍ରସ୍ତୁତ କରୁଛି। ପ୍ରତ୍ୟେକ ପ୍ରାଣୀ ଭଗବାନଙ୍କ ସୃଷ୍ଟି, ତା ମଧ୍ୟରେ ଶ୍ରେଷ୍ଠ ସୃଷ୍ଟି ହେଉଛି ମାନବ। ସୃଷ୍ଟି କହିଲେ ଜନ୍ମ ଉତ୍ତରଦାୟଦ ନୂତନ ବସ୍ତୁକୁ ବୁଝାଏ। ଏହା ସମ୍ଭବ ହୋଇଥାଏ ନାରୀ ଓ ପୁରୁଷମାନଙ୍କର ଦୈହିକ ମିଳନରେ। ଭଗବାନ କହିଲେ ନାରୀର ଗୁପ୍ତାଙ୍ଗ ଓ ପୁରୁଷର ଗୁପ୍ତାଙ୍ଗକୁ ବୁଝାଉଥାଏ। ଉଭୟଙ୍କ ମିଳନ ଫଳରେ ମଧୁକୈଟବ ନାମକ ରାକ୍ଷସକୁ ବଦ୍ଧ କରି ଭଗବାନ ସୃଷ୍ଟି ତିଆରି କରିଥାନ୍ତି। ମଧୁକୈଟବଙ୍କୁ ସମୀକ୍ଷା କଲେ ଜଣାଯାଏ ଯେ ନାରୀର ରଜ ଜୀବାଣୁ ପୁରୁଷର ଶୁକ୍ର କୀଟାଣୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଲାଗିବା ଦ୍ୱାରା ଉଭୟ ପ୍ରାଣହତ ହୋଇ ରୁଧିରରେ ପରିଣତ ହୁଅନ୍ତି। ନାରୀର ଗର୍ଭକୁ ଜଳମୟ ବିରାଟ ସମୁଦ୍ର ବୋଲି ଆଖ୍ୟା ଦିଆଯାଇଅଛି। ସେହି ସମୁଦ୍ରରେ ଏ ଦୁଇଟି ଦାନବ ମଲା ପରେ ଏମାନଙ୍କ ମେଦରେ ମେଦିନୀ ବା ମାଂସପିଣ୍ଡୁଳା ସୃଷ୍ଟି ହୁଏ। ଦଶ ମାସ ମଧ୍ୟରେ ଧୀରେ ଧୀରେ ଅବତାର ରୂପ ନେଇ ସୃଷ୍ଟି ହୋଇଥାଏ। କଚ୍ଛପ ମତ୍ସ୍ୟ ବରାହ ନୃସିଂହ ବାମନ ଅବତାର ଧାରଣ କଲେ ମାତୃଗର୍ଭରୁ ବାହାରି ଆସେ। ସେଠୁ ଆରମ୍ଭ ହୁଏ ଆଉ ପାଞ୍ଚ ଅବତାର, ପରଶୁରାମ ରାମ କୃଷ୍ଣ ବୁଦ୍ଧ ଓ ଶେଷ ହୁଏ କଳ୍କୀ ରୂପରେ। ଏହି ସୃଷ୍ଟିକୁ ସର୍ଜନା କରିବା ପାଇଁ ଯେଉଁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ସେମାନେ ହେଲେ ଯୁବକ ଯୁବତୀ ବା ନାରୀ ପୁରୁଷ। ବୈଦିକ ଯୁଗରେ ଏମାନଙ୍କ ମିଳନକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରି ମିଶିବାର ସୁଯୋଗ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଯୁଗରେ ସମସ୍ତଙ୍କୁ ସ୍ୱାଧୀନ ଭାବେ ପାତ୍ରପାତ୍ର ନିର୍ବାଚନ କରିବା ପାଇଁ ଛାଡ଼ି ଦିଆଯାଇଛି, ଯାହାଫଳରେ ଯୁବକ ଯୁବତୀମାନଙ୍କର ବିବାହ ପରେ ଅକାଳ ମୃତ୍ୟୁ ରୋଗାକ୍ରାନ୍ତ ଛାଡ଼ପତ୍ର ମାଲିମ କଦମା କଳିକଜିଆ ବାରମ୍ବାର ରାଗି ରହିଛି। ସେ ଦୃଷ୍ଟିରୁ ବର୍ତ୍ତମାନର ସୃଷ୍ଟି ବା ଭବିଷ୍ୟତର ସୃଷ୍ଟି ଦୂଷିତ ହୋଇଯିବ। ସୃଷ୍ଟିର ମଙ୍ଗଳ କାମନା କରି ଯୁବତୀ ଭଉଣୀମାନଙ୍କୁ ମୋର ଅନୁରୋଧ, ମନ ମୁତାବକ ପାତ୍ରଟିଏ ସିଲେକ୍ସନ୍ କରିବା ପୂର୍ବରୁ ସେହି ଯୁବକର ଲକ୍ଷଣ ଅନୁସାରେ ଚରିତ୍ର ବିଷୟରେ ଅବଗତ ହୋଇ ପ୍ରେମ କଲେ ଠକାମିରେ ପଡ଼ିବେ ନାହିଁ, କିମ୍ବା ବିବାହ କଲେ ଦାମ୍ପତ୍ୟ ସୁଖରେ ନିଶ୍ଚୟ ସୁଖୀ ହେବେ ଏଥିରେ ସନ୍ଦେହ ନାହିଁ। ଆହୁରି ମଧ୍ୟ ବାପ ମା' ଝିଅଟିଏ ବିବାହ ଦେବା ପୂର୍ବରୁ ପାତ୍ରର ନିମ୍ନୋକ୍ତ ଆଠଟି ଗୁଣ ବା ଲକ୍ଷଣମାନ ବୁଝି ବିଚାରି ବାହାଘର କରିବା ଉଚିତ। ବପୁର୍ ବିଦ୍ୟା ବୟୋ ରୂପଂ ଧନଂଚ ମଳମେବ ଚ ବିନୟ ସ୍ଥିରତାଶ୍ଚୈବ ଯୁବକଶ୍ଚାଷ୍ଟ ଗୁଣ ଶ୍ରୁତମ୍ କୁଳଂଚ ଶୀଳଂ ବିଦ୍ୟା ଚରିତ୍ରଂ ଚ ବପୁର୍ଜ ସଶ୍ଚ ଏତାନି ଅଷ୍ଟ ଗୁଣାନି ଦୀକ୍ଷାପ୍ତ ଦେୱୋତ୍ତ ତୋ ଭାଗ୍ୟବଶାତି କନ୍ୟା। ଏକରେ ରୂପ, ଦୁଇରେ ବିଦ୍ୟା, ତିନିରେ ଧନ, ଚାରିରେ ବଂଶ, ପାଞ୍ଚରେ ବୟସ, ଛଅରେ ଚରିତ୍ର, ସାତରେ ବ୍ୟବହାର, ଆଠରେ ବଳ। ଏହିସବୁ ବିଚାର ବିବେଚନା କରି ବଳ ନିର୍ବାଚନ କଲେ ବର ନିର୍ବାଚନ କଲେ ଏହିସବୁ ବିବେଚନା କରି ବର ନିର୍ବାଚନ କଲେ ଭବିଷ୍ୟତ ନିଶ୍ଚୟ ସୁଖମୟ ହେବ ଏଥିରେ ସନ୍ଦେହ ନାହିଁ। କଥାରେ ଅଛି, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ମହାକାଳ ଫଳ ଅତି ସୁନ୍ଦର, ଭିତରକୁ ଦେଖ ପୋଡ଼ା ଅଙ୍ଗାର। ଦେଖିବା ପାଇଁ ସୁନ୍ଦର ହୋଇଥିବା ଯୁବକ ଯଦି ଚରିତ୍ରହୀନ ହୋଇଥାଏ ତାହେଲେ ତାର ଭବିଷ୍ୟତ ନିଶ୍ଚିତ ଅନ୍ଧକାର ହେବ ଏଥିରେ ସନ୍ଦେହ ନାହିଁ। ଯେଉଁ ଯୁବକ ସର୍ବଦା ପାପକାର୍ଯ୍ୟରେ ଲିପ୍ତ, ଆଳସ୍ୟ ସ୍ୱଭାବଯୁକ୍ତ, କଳହ ପ୍ରିୟ, ଶୌଚହୀନ, ରୂପହୀନ, ଭିକ୍ଷାଜୀବୀ, ନପୁଂସକ, ରୋଗୀ, ଚଞ୍ଚଳମତୀ, ସର୍ବଦା ବିଦେଶବାସୀ, ଲମ୍ପଟ ଭାବ, ବୁଦ୍ଧିହୀନ, ମୂର୍ଖ, ଦରିଦ୍ର କୁଳଜାତ, କୃପଣ, ବୃଦ୍ଧ ଏବଂ ବଳହୀନ ପୁରୁଷ, ସୃଷ୍ଟି ପାଇଁ ସେ ନିଶ୍ଚୟ ବ୍ୟତିକ୍ରମ। ଯେଉଁ ଯୁବକ ଗୌରବର୍ଣ୍ଣ, ବେଶୀ ମୋଟା ନୁହେଁ କି ବେଶୀ ପତଳା ନୁହେଁ, ଦନ୍ତପଙ୍କ୍ତି ସୁନ୍ଦର ଓ ସମାନ, ଗଭୀର ନାଭି, ମୁଣ୍ଡର ବାଳଗୁଡ଼ିକ ସିଧା ଓ ସୁନ୍ଦର, ଉତ୍ତମ ଚାଲିଚଳନ, ଶାନ୍ତ ସ୍ୱଭାବ, ଉଚ୍ଚ ବଂଶଜାତ, କର୍ମରେ ତତ୍ପର, ଉଚ୍ଚ କପାଳ, ରୋମଯୁକ୍ତ ଶରୀର, ଦୁଇଟି ଯାକ ପାଦ ସମାନ, ନଖଗୁଡ଼ିକ ତମ୍ବାବର୍ଣ୍ଣଯୁକ୍ତ, ପାଦତଳ ଓ ହାତ ପାପୁଲି ରକ୍ତବର୍ଣ୍ଣ, ବିଦ୍ୟାବୁଦ୍ଧି ପ୍ରବୀଣ, ଏଭଳି ଯୁବକ ସୃଷ୍ଟି ପାଇଁ ଏକାନ୍ତ କାମ୍ୟ। ଯଥା ଶାସ୍ତ୍ରର ପ୍ରମାଣ, ପାପିଷ୍ଠୋ ବେଶନୈ ରଣୈ ରୂପ ହତୋ ଭୂତ ପ୍ରିୟ ଭିକ୍ଷୁକୋ ରୋଗୀ ପୁଂସ ବିବର୍ଜିତଶ୍ଚଳୋବତୀ ବୈଦେଶିକୋଲମ୍ପଟଃ ମୂର୍ଖୋ କୁଳୋଦ୍ଭବଶ୍ଚ କୃପଣୋ ବୃଦ୍ଧ ବିକର୍ମାବଳମ୍ कर्तव्यो न कदापि पुरुषैरेवं विधे भूतले। कथारे अछि कुंचु कुंचिया मागुरु निशिया छातिरे न थाई बाळ यतिनी जातिंकी परे ते न जीव बंची थिबो काल काल। अर्थात कुंचु कुंचिया कहिले साप, मागुरु निशिया कहिले बाघ, छातिरे बाळ न थिबा प्राणी हेले स्त्री लोक। तेणु ये तीनोटी जाक जीव अत्यंत सांघातिक ओ हिंस्र। कौनसी पुरुषर जदि मुंडर बाळ गुडीक कुंचु कुंचिया हाई थाए, मुहर निश दाढ़ी छाड़ी छाड़ी गोटे गोटे देखा दिए, छाती रे बाळ न थाए, से युवक विश्वासघातक परनिंदुक परस्त्रीकातरता ठक सठ पापिष्ट नष्ट चरित्र परस्त्रीरता निर्धनी अल्पाय होइथाय। जेउ युवक मानकर अत्यंत पतला स्वास्थ्य सेमाने स्त्री को दुख देइथांती, बाचाळंक भळी सर्वदा गपुथांती, जहाँ सहित बंधुता स्थापन करंती सहजरे ताकु भूली पारंती नाही। कौनसी दुर्घटनार सम्मुखीन हेले विरक्ति प्रकाश करिथांती, अत्यधिक उत्तेजित होइ जाइथांती, परिश्रम काम करिबा पई पछि थांती। जेउ युवक माने डेंगा ओ पतला विपद को सेमाने हसी हसी सामना करंती, सेमानंकर क्रोध खूब कम थाए, कौनसी कार्य रे सिद्धांत डेरी रे नेइथांती। एमानंकर स्वभाव अत्यंत निर्मल ठीक नड़िया परी, स्थूल शरीर युवक माने सर्वदा खुशी थांती, थट्टा मजारे समय कटांती, कहारी को घृणा करंती नाही, अन्यर आघात को खूब शीघ्र भूली जांती, क्षमाशील धनी परोपकारी ओ पछबुदिया हेइथांती। अत्यंत मोटा युवक आलस्य परायण निजर जीवन को अधिक भल पाती, विलास व्यसन जीवन को कटेबारे विशेष आग्रही था, पछ बुद्धिया कामुक लंपट स्वभाव स्त्री मानक पाखरे परास्त हुई। पतला स्वास्थ्य छोट गोड़ थिबा युवक माने पराजय को स्वीकार करती ना, अनेक कार्य करी असफल हुई, सांसारिक जीवन में संघर्षमय जीवन जापन करती, कृपण स्वभाव परिवार प्रति विमुख होती। जो युवक माने प्रचलित वेशभूषा को पसंद करती ना, व्यतिक्रम वेशभूषा धारण करती, से व्यक्तित्व न थाए, अन्नर निर्देश मान चलू से प्रस्तुत नुहंती, निजर स्वतंत्र बुद्धि एवं स्वतंत्र विचारधारे चलने को बेसी पसंद करती। अपकर्मरे लिप्त युवती मानंकु निज प्रति आकर्षित करी शेषे धोका दी थांती, लोकनिंदित होती, निशार वशवर्ती होती। जो युवक माने हालुका रंगर पोशाक पिंधिबाकु भल पांती, सेमानंकर रुक्ष व्यवहार अहंकारी गर्वी धनहीन कामुक अनेक कार्य साधन करी परंती, सर्वदा अन्य को उपदेश देबाकु भल पांती, गोदरिल तो गोड़ू को चाह निजर दोष को समीक्षा न करी अन्य मानक प्रति विरक्ति प्रकाश करंती। जो युवक माने विभिन्न रंगर पोशाक पिंधिबाकु भल पांती, सेमाने लंपट स्वभाव परस्त्रीगमनी ठकामी रे अर्थ हरई थांती, अजथारे खर्च करंती, थिएटर सिनेमा आदि मनोरंजन कार्य रे सर्वदा मती थाए, विलास व्यसन रे दिन काटिबाकु इच्छा करंती, चंचल स्वभाव कारण न थाई हसंती अकारण रे बुलु थांती। जो युवक माने निजर पिंधावसन जत्न नियंती नाही, सेमाने बुद्धिहीन चंचल स्वभाव कौनसी कार्य को ठीक समय करी परंती नाही, प्रत्येक क्षेत्र रे अपदस्थ हेइ थांती, प्रचुर संपत्तिर मालिक हेइथिले मध्य मझी पीरियड रे खाइबा बंचिबा कष्टकर हेइ पड़े, करज दाम रे बुड़ी जामती, पैतृक संपत्ति हरई थांती, भविष्य एमानंकु दारिद्रता भोग करिबाकु पड़े। कथार अछि टांगर बांगर शैव कोणा माया गोचर दाढ़ी मायार वंश नाश दांत को दुरु दुहार। अर्थात टांगर बांगर कहिले भगवान पंचम अवतार बामन अवतार, जे कि छलना करी महादानी बळी को पाताल को चापी थिले, कोणा कहिले शुक्र को बुझाए, दाढ़ी कहिले शकुनी को बुझाए, जे कि दुर्योधन मंत्री हेई कुरुवंश नाश करिथिले, दमता कहिले कुकुर बिराड़ी और सापु को बुझाए, कारण दमताघात हेले मनीष बंचिबा कष्टकर हेइ जाए। सेही दृष्टि देखिले पुरुष मानकर एही लक्षण थिले अत्यंत सांघातिक बोली विचार करिबाकु हेबो। टांगर व्यक्तिर लक्षण जथा टांगर व्यक्ति को चंदा कहिथांती, आग चंदा मानी मझी चंदा धनी संपूर्ज चंदा ज्ञानी पछ चंदा बेईमानी। जो युवकर केवल मुंड आगर किछि किछि चूल भितर को खाई जाई थाए, से युवक गुण धर्म धन और विद्यार मान अर्जन करे। जो पुरुषर केवल मझी चंदा हो जाए से पुरुष वित्तशाली बा धनी हो थाए। जो पुरुषर मुंडर समस्त चूल उठी जाई कान पाखरे मात्र दुई आंगुल चूल रही थाए, से युवक अत्यंत ज्ञानी बोली विवेचना करिबा को पड़िबो। जो युवकर मुंडर सबु बाळ थाई केवल पछपटु चंदा हो जाए, से निश्चय बेईमान हेबो एथिरे संदेह नाई। जो पुरुषर मुंड गोल से अत्यंत भाग्यवान धनवान पराक्रमी स्त्री संतान प्रेमी होता है। जो युवकर मुंड लंबा से युवक लंपट कुलनाशक स्त्री संतान पीड़ादायक होता है। जो युवकर मुंड अत्यंत बड़ से युवक पत्नीहंता दरिद्र कुलकलंक होता है। जो युवकर मुंड अत्यंत छोट से भाग्यहीन कर्महीन रोगाक्रांत होता है।
ଯେଉଁ ଯୁବକର ଚଉଡ଼ା ମୁଣ୍ଡ ସେ ଯୁବକ ଦରିଦ୍ର ଚଞ୍ଚଳ ମନା ହୀନ ପ୍ରକୃତି ଷଠ ଠକ ହୋଇଥାଏ। ଯେଉଁ ଯୁବକର ମୁଣ୍ଡ ପଛକୁ ଲମ୍ବା ଆଗ ଚଉଡ଼ା ସେ ଯୁବକ ଦାସବୃତ୍ତି ଗ୍ରହଣ କରେ। ବେଶ୍ୟାଗାମୀ ଦୁଃଖୀ ଦରିଦ୍ର ତିନୋଟି ସ୍ତ୍ରୀ ଉପଭୋଗ କରିଥାଏ। ଯେଉଁ ଯୁବକର କପାଳର ଅର୍ଦ୍ଧଚନ୍ଦ୍ରାକାର ତିନି ଆଙ୍ଗୁଳି ପରିମାଣର ଚଉଡ଼ା ତିନି ଆଙ୍ଗୁଳି ପରେ କପାଳ ଉଚ୍ଚ ସେ ଯୁବକ ଉଚ୍ଚକର୍ମ କୁଳଶୀଳ କୁଳଶ୍ରେଷ୍ଠ ଧନୀ ମହତ୍ୱାକାଂକ୍ଷୀ ସ୍ତ୍ରୀ ପ୍ରିୟ ଭାଗ୍ୟବାନ ହୋଇଥାଏ। ଯେଉଁ ଯୁବକର କପାଳରେ ତ୍ରିଶୂଳ ଚିହ୍ନ ଥାଏ ସେ ଯୁବକ ଦେବତା ଭଳି ପୂଜା ପାଉଥିଲେ ମଧ୍ୟ ଧନହୀନ ହୋଇଥାଏ। ଯେଉଁ ଯୁବକର କପାଳରେ ତିନୋଟି ରେଖା ଥାଏ ସେ ଯୁବକ ଭାଗ୍ୟବାନ ଧନବାନ ଯଶକୀର୍ତ୍ତି ଲାଭ କରେ। ତା'ର ସ୍ତ୍ରୀ ଦେବୀତୁଲ୍ୟା ପୂଜା ପାଏ ରାଣୀର ମର୍ଯ୍ୟାଦା ପାଇଥାଏ। ଯେଉଁ ଯୁବକର କପାଳରେ ଗୋଟିଏ ରେଖା ଥାଏ ସେ ଯୁବକ ସମସ୍ତ ପ୍ରକାର ସୁଖ ସୌଭାଗ୍ୟ ଭୋଗ କରିଥାଏ। ଯେଉଁ ଯୁବକର କପାଳରେ ଦୁଇଟି ରେଖା ଥାଏ ସେ ଧନ ମାନ ଐଶ୍ୱର୍ଯ୍ୟ ଭୋଗ କରେ। ଯେଉଁ ଯୁବକର କପାଳରେ ଚାରୋଟି ରେଖା ଥାଏ ସେ ଯୁବକ ମଧ୍ୟମ ବୟସରେ ବିତ୍ତଶାଳୀ ହେଲେ ମଧ୍ୟ ଶେଷ ଅବସ୍ଥାରେ ଭିକ୍ଷାବୃତ୍ତି ଗ୍ରହଣ କରେ। ଯେଉଁ ଯୁବକର କପାଳରେ ପାଞ୍ଚଟି ରେଖା ଥାଏ ସେ ଯୁବକ ରାଜାଙ୍କ ଭଳି ବା ଉଚ୍ଚପଦସ୍ଥ ରାଜକର୍ମଚାରୀ ହୋଇଥାଏ। ସହସ୍ର ଲୋକ ପୋଷକ ଅମାପ ଦାସ ଦାସୀରେ ଜୀବନ କଟାଏ। ଯେଉଁ ଯୁବକର କପାଳ ଚାରି ଆଙ୍ଗୁଳୁ ତିନି ଇଞ୍ଚ ସେ ଯୁବକ ଗୃହ ବାହନ ମାତୃସୁଖରେ ସୁଖୀ ହୋଇଥାଏ। ଯେଉଁ ଯୁବକର କପାଳ ତିନି ଆଙ୍ଗୁଳୁ ସେ ଯୁବକ ଭାତୃପ୍ରେମୀ ଭୂସମ୍ପତ୍ତିର ମାଲିକ ବ୍ୟବସାୟୀ ପ୍ରଶାସନ ବିଭାଗର କର୍ମଚାରୀ ହୋଇଥାଏ। ଇଏ ତ ଗଲା ଟାଙ୍ଗର ବା ମୁଣ୍ଡର ଲକ୍ଷଣ। ଏହାପରେ ବାଙ୍ଗର ବ୍ୟକ୍ତିମାନଙ୍କର ଲକ୍ଷଣ। ଯେଉଁ ଯୁବକ ତିନି ଫୁଟ ଉଚ୍ଚ ସେ ଯୁବକ ଠକ ପରଶ୍ରିକାତରତା ହୃଦୟହୀନ ପାଷଣ୍ଡ ପରସ୍ତ୍ରୀ ଲୋଲୁପ ମିଥ୍ୟାବାଦୀ ଦରିଦ୍ର ଦୁଃଖୀ ହୋଇଥାଏ। ଯେଉଁ ଯୁବକର ଉଚ୍ଚତା ସାଢ଼େ ତିନି ଫୁଟରୁ ଚାରି ଫୁଟ ମଧ୍ୟରେ ଥାଏ ସେ ଯୁବକ ଭୟାଳୁ ମାତୃଭକ୍ତ କୁଟୀଳ ସ୍ୱଭାବ ନାରୀ ଲୋଲୁପ ଠକ ଷଠ ଭଣ୍ଡ ଦରିଦ୍ର ହୋଇଥାଏ। ନଷ୍ଟା କୁଦମ୍ତା ଯଦି ପିଙ୍ଗଳାଖି ରୋମହୀନ ଦେହି ଯଦି ତାମ୍ରକେଶା ନିଜ କପାଳ ଯଦି ଅଙ୍ଗଭଗ୍ନା ତାସାଂ ବିବାହ ନଚ ରାଜପୁତ୍ର ଅଜାକ୍ଷୀ କେକରାକ୍ଷିଚ କାଶରାକ୍ଷିଚ ଦୁର୍ଭାଗାହା ମାଜରାକ୍ଷୀ ଗଜାକ୍ଷିଚ ପିଙ୍ଗଳାକ୍ଷୀ କୁଳନାଶକ ଦକ୍ଷ କାଣାକ୍ଷି ସ୍ୟାତ୍ ବଂଶନାଶ କୁଟୀଳ ବାମ କାଣାକ୍ଷି ଦୁର୍ଜନ ସ୍ୟାତ୍ ହଳାହଳ ବିଷପ୍ରାୟ କପତାକ୍ଷୀ ଦୁଷ୍କର୍ମା ସ୍ୟାତ୍ ପରସ୍ତ୍ରୀ ଗମନରତ କାମୁକ କୋଟରାକ୍ଷୀ ମହାଦୁଷ୍ଟ ରକ୍ତାକ୍ଷୀ ନାରୀ ଘାତକ ରକ୍ତଚକ୍ଷୁ ଯାହାର ରାଜଲକ୍ଷଣ ତାହାର ଯଦି ନ ହୁଏ ରାଜଲକ୍ଷଣ ତେବେ ଜାଣିବ ଗଞ୍ଜେଇ ଭକ୍ଷଣ। ଅର୍ଥାତ୍ ଶାସ୍ତ୍ରରେ ପ୍ରମାଣ ମିଳେ ଯେ ଯେଉଁ ଯୁବକର ଆଖି ହଳଦୀ ରଙ୍ଗ ସେ ଯୁବକ ବ୍ୟଭିଚାରୀ ଯାହାର ନାଲି ରଙ୍ଗ ସେ ନିଶାଡ଼ି ଯାହାର କଳା ରଙ୍ଗ ରେଖାଯୁକ୍ତ ସେ ନପୁଂସକ କପଟି ଠକ ବେଇମାନ ହୋଇଥାଏ। ଯାହାର ଆଖି ମଧ୍ୟମ କଳା ଡୋଳା ଡୋଳା ଚାରିପଟ ଧଳା ସେ ଯୁବକ ସ୍ତ୍ରୀକୁ ସୁଖ ଦିଏ ଧନବାନ ଜ୍ଞାନବାନ କର୍ମକୁଶଳ ହୋଇଥାଏ। ଯାହାର ଆଖି ମେଣ୍ଢା ଆଖି ଭଳି ସେ ଅତ୍ୟନ୍ତ କାମୁକ ଲମ୍ପଟ ଯାହାର ମଇଁଷି ଆଖି ଭଳି ସେ ଭାଗ୍ୟହୀନ ନିଶାଡ଼ି ଜୁଆଡ଼ି କାମୁକ ବେଶ୍ୟାଗାମୀ ଯାହାର ଗାଈ ଆଖି ଭଳି ସାମାନ୍ୟ ହଳଦିଆ ସେ ଯୁବକ ପରନିନ୍ଦୁକ ଦୁଶ୍ଚରିତ୍ର ବେଇମାନ ଯାହାର ଆଖି କପୋତ ଆଖି ଭଳି ସେ ଦୁଷ୍କର୍ମା ନାରୀ ଘାତକ ନିଶାଡ଼ି ବଂଶନାଶକ ଓ ଚରଣ ଚୁଟିଆ ହୋଇଥାଏ। ଯାହାର ଆଖି ହାତୀ ଭଳି ସେ ସୌଭାଗ୍ୟବାନ ଧନବାନ ବିଦ୍ୟାକର୍ମ କୁଶଳ ପରିବାର ସ୍ନେହୀ ହୋଇଥାଏ। ଯାହାର କସରା ଆଖି ସେ ଦୁର୍ଭାଗା ଯାହାର ବିରାଡ଼ି ଆଖି ଭଳି ସେ ଅତ୍ୟନ୍ତ ଚତୁର ସ୍ତ୍ରୀ ସନ୍ତାନକୁ ଦୁଃଖ ଦିଏ ପର ଉପରେ ଖାଇ ପେଟ ପୋଷେ ଅତ୍ୟନ୍ତ ଦରିଦ୍ରହୀନ ମନା କୁଟୀଳ ସ୍ୱଭାବ ହୋଇଥାଏ। ଯାହାର ପିଙ୍ଗଳବର୍ଣ୍ଣ ଆଖି ସେ କୁଳନାଶକ ଅତ୍ୟନ୍ତ କାମୀ ବେଶ୍ୟାଗାମୀ ଧନହୀନା ଜୁଆଡ଼ି ହୁଏ। ଯାହାର ବାମ ଆଖି କଣା ସେ ଅତ୍ୟନ୍ତ ଚତୁର ସହଜରେ ଲୋକଙ୍କୁ ଠକିପାରେ ଏ ଲୋକଙ୍କୁ ଦେଖିବା ମାତ୍ରେ ସ୍ଥାନ ତ୍ୟାଗ କରିବା ଉଚିତ। ଯାହାର ଡାହାଣା ଆଖି କଣା ସେ ଲୋକ ପରୋପକାରୀ ସୁଖୀ ଧନୀ ବିବେକୀ ବିଚାରକ ହୋଇଥାଏ କିନ୍ତୁ ସମୟ ପଡ଼ିଲେ ବିଶ୍ୱାସଘାତକ ନିଶ୍ଚୟ ହୁଏ। ଯାହାର ମୁହଁରେ ସମ୍ପୂର୍ଣ୍ଣ ଦାଢ଼ି ଥାଏ ସେ ଦୃଢ଼ ନିଶ୍ଚୟୀ କାହାରି ପ୍ରଲୋଭନରେ ପ୍ରଲୋଭିତ ହୁଏ ନାହିଁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆପ୍ରାଣ ଚେଷ୍ଟା କରେ। ଯାହାର ମୁହଁରେ ଛେଳି ଦାଢ଼ି ସେ ସାଂଘାତିକ ବ୍ୟକ୍ତି ସ୍ୱାର୍ଥପର ଠକ ଦ୍ୱାଚର ନାରୀପ୍ରିୟ ଓ କାମୁକ। ଯାହାର ମୁହଁରେ ଖୁଣ୍ଟା କିମ୍ବା ଛାଡ଼ି ଛାଡ଼ି ଦାଢ଼ି ଉଠେ ସେ ବ୍ୟକ୍ତି ସର୍ପଠାରୁ ବିଷଧର ବ୍ୟାଘ୍ରଠାରୁ ଭୟଙ୍କର ଶୃଗାଳଠାରୁ ଚତୁର କୁମ୍ଭୀରଠାରୁ ବିଶ୍ୱାସଘାତକ। ନିଜକୁ ନିଜେ ବିଶ୍ୱାସ କରେ ନା ଲମ୍ପଟ ସ୍ୱଭାବ ସ୍ତ୍ରୀମାନଙ୍କୁ ଖୁବ୍ ଶୀଘ୍ର ଆୟତରେ ରଖିପାରେ। ଯାହାର ମୁହଁରେ ଓଠ ତଳେ ଦାଢ଼ି ଥାଏ ଅନ୍ୟ ଜାଗାରେ ନଥାଏ ସେ ବିଧର୍ମୀ ଖଳ ସ୍ୱଭାବ ପର ଅନିଷ୍ଟ ସାଧକ କାମୁକ ବେଇମାନ। ଯାହାର ଆଗଦାନ୍ତ ତଳ ଓଠ ଉପରେ ଦେଖାଯାଏ ସେ ଯୁବକ ଅତ୍ୟନ୍ତ ସାଂଘାତିକ ଦୁର୍ଜନମାନଙ୍କ ମଧ୍ୟରେ ଶ୍ରେଷ୍ଠ ଘରଭଙ୍ଗା ଟାଉଟର ହୋଇଥାଏ। ଯାହାର ଆଗଦାନ୍ତ ଦୁଇଟି ସାମାନ୍ୟ ବଡ଼ ସେ ଅତ୍ୟନ୍ତ ଭାଗ୍ୟବାନ ଓ ପରୋପକାରୀ। ଯାହାର ଉପର ମାଢ଼ିକୁ ଆଗଦାନ୍ତ ଘୋରି ହୋଇଯାଏ କିମ୍ବା ଛୋଟ ଛୋଟ ହୋଇଥାଏ ସେ ଅତ୍ୟନ୍ତ ଚତୁର ଶାଗୁଣା ସ୍ୱଭାବ ସ୍ୱାର୍ଥପର ଭଣ୍ଡ ଠକ କାମୁକ ସ୍ତ୍ରୀମାନଙ୍କୁ ସହଜରେ ଠକିପାରେ ଅନେକ ସ୍ତ୍ରୀର ସ୍ୱାମୀ ହୋଇଥାଏ। ଯାହାର ଦାନ୍ତ ଗୁଡ଼ିକ ମୁନିଆ ସେ ମଦ୍ୟପ ଜୁଆଡ଼ି ଚତୁର ଦୁଷ୍କର୍ମା ହୁଏ। ଯାହାର ଦାନ୍ତ ଗୋଲ ସେ ସତ୍ୟବାଦୀ ଭାଗ୍ୟବାନ ଧନବାନ ସଂସାର ପ୍ରେମୀ ଉତ୍ତମ ଚରିତ୍ରର ହୋଇଥାଏ। ଇଏ ସମସ୍ତ ପରେ ରାଶି ନକ୍ଷତ୍ର ଦ୍ୱାରା ବ୍ୟକ୍ତିର ଚରିତ୍ର ମଧ୍ୟ ସମୀକ୍ଷା କରାଯାଇପାରିବ। ସେ ଦୃଷ୍ଟିରୁ ଡାକ ନାଁ ବା ଶୋଇଥିବା ସମୟରେ ଯେଉଁ ନାଁ ଧରି ଡାକିଲେ ବ୍ୟକ୍ତିର ନିଦ୍ରା ଭଙ୍ଗ ହୁଏ ସେହି ନାମର ପ୍ରଥମ ଅକ୍ଷର ଅନୁଯାୟୀ ନକ୍ଷତ୍ର ସ୍ଥିର କରି ଚରିତ୍ର ଅବଗତ ହେବା ଉଚିତ। ନାମର ପ୍ରଥମ ଅକ୍ଷର ଦ୍ୱାରା ନକ୍ଷତ୍ର ଓ ଚରିତ୍ର ବର୍ଣ୍ଣନା କରୁଅଛି। ଏହାଦ୍ୱାରା ପ୍ରେମିକର ଚରିତ୍ର କିଭଳି ହୋଇଥିବ ଆଜିର ଯୁବତୀମାନେ ସ୍ଥିର କରିପାରିବେ। ଯଥା ଯେଉଁ ଯୁବକ ନାଁର ପ୍ରଥମ ଅକ୍ଷର ଚୁ ଚେ ଚୋ ଲି ଦେବଗଣ ନକ୍ଷତ୍ର ଅଶ୍ୱିନୀ ଚତୁଷ୍ପଦ ଭୌମକ୍ଷେତ୍ରୀ ପୁଣି ଅଶ୍ୱଯୋନି କ୍ଷତ୍ରିୟ ବର୍ଣ୍ଣ ଗୁଣଜ୍ଞ ସେରାଜ ପୂଜକ ବିଚକ୍ଷଣ ସର୍ବକାର୍ଯ୍ୟେ ପ୍ରବୀଣ କାମୁକ ଶୃଙ୍ଗାରୀ ଯେ ଅଳ୍ପାହାରୀ ଭୋଗୀ ଶତ୍ରୁଜୟୀ ସ୍ଥିର ବୁଦ୍ଧି କର୍ମବନ୍ତ ବଚନ ବିନୟୀ ଦେବ ବ୍ରାହ୍ମଣ ସେବାକାରୀ ଉତ୍ତମ ଗାୟକ ଅଶ୍ୱିନୀ ମେଷ ରାଶିର ଗୁଣବର୍ଣ୍ଣ ଲେଖ। ଲି ଲୁ ଲେ ଲୋ ନକ୍ଷତ୍ର ଯେ ଦିଜା ମେଷ ରାଶି ଶୃଙ୍ଗାର ଲାଳସି ଯୋଦ୍ଧା ରସିକ ପ୍ରବାସୀ କ୍ଷତ୍ରିୟ ବର୍ଣ୍ଣ ମାନବ ଗଣ ଯେ ଅଟଇ ଗଜ ଜୋନି ଚତୁଷ୍ପଦ କ୍ଷୁଧା ତ୍ୱର ହୋଇ କୃଷି ବିଦ୍ୟାରେ ପାରଙ୍ଗ ଆତ୍ମାଭିମାନୀଟି ପରଦାରେ ଶକ୍ତ ସେ ଯେ ମାୟାବି ଲମ୍ପଟି ଅ ଇ ଉ ଏ ଦୁଇ ରାଶି କୃତିକା ନକ୍ଷତ୍ର ମେଷ ରାଶି ଏକ ପାଦ ବୃଷ ଯେ ସର୍ବତ୍ର ରାକ୍ଷସ ଛାଗଳ ଜୋନି ବର୍ଣ୍ଣ ଯେ କ୍ଷତ୍ରିୟ ହୀନ ବୀର୍ଯ୍ୟ ପଛ ବୁଦ୍ଧି ପୁଣି ଶୁଷ୍କ ଦେହ ପ୍ରତିଜ୍ଞାକାରୀ ଶ୍ରୀମନ୍ତ ଦୟାଳୁ ପ୍ରବାସୀ ଗୁରୁ ଦେବତାରେ ଭକ୍ତି ଶୃଙ୍ଗରାଭିଳାସୀ ଓ ବା ବି ବୁ ବୃଷ ରାଶି ରୋହିଣୀ ନକ୍ଷତ୍ର ବୈଶ୍ୟ ବର୍ଣ୍ଣ ସର୍ପ ଜୋନି ମନୁଷ୍ୟ ଗଣତ ଚତୁଷ୍ପଦ କ୍ଷମାଶୀଳ ପରଦ୍ରବ୍ୟ ଶ୍ରଦ୍ଧା ଗଭୀର ବୁଦ୍ଧି ପଣ୍ଡିତ କବି ସବୁ ବିଦ୍ୟା ବେ ବୋ ବ କ କି ନକ୍ଷତ୍ର ଯେ ବୃଷ ଦୁଇ ପାଦେ ମିଥୁନ ତେ ବର୍ଣ୍ଣ ଅଟେ ବୈଶ୍ୟ ଦେବଗଣ ଶୁକ୍ର କ୍ଷେତ୍ରୀ ସର୍ପ ଜୋନି ଜାଣ ବିଚକ୍ଷଣ ଲୋକପ୍ରିୟ ସ୍ୱଭାବ କୃପଣ ରାଜପୂଜକ ଶୃଙ୍ଗାରୀ ସେ କୁଳ ନାୟକ ସ୍ଥୂଳ କପଳ ଧୃତ ଯେ ଅସତ୍ୟ କଥକ କୁ ଘ ଉଛ ଚତୁଷ୍ପଦ ଯେ ମନୁଷ୍ୟ ଗଣ ଆରଦ୍ରା ନକ୍ଷତ୍ର ପୁଣି ରାଶି ଯେ ମିଥୁନ ବୁଧ କ୍ଷେତ୍ରୀ ଶୂଦ୍ରବର୍ଣ୍ଣ ଶ୍ୱାନ ଜୋନି ହେବ ଶତ୍ରୁବାଦୀ ଜ୍ଞାନବନ୍ତ ଦୟାଳୁ ସ୍ୱଭାବ କାମୀ ଆମବାତ ଦେହି ଦାତା କ୍ଷମାବନ୍ତ ଦେବ ବ୍ରାହ୍ମଣେ ଭକ୍ତି ଯେ ଯଶ କୀର୍ତ୍ତି ଯୁକ୍ତ କେ କୋ ହ ହି ପୁନର୍ବସୁ ନକ୍ଷତ୍ର ହୋଇବ ମିଥୁନ ରାଶିଟି ଏହି ବୁଧ କ୍ଷେତ୍ରୀ ଭାବ ଶୂଦ୍ରବର୍ଣ୍ଣ ଦେବଗଣ ବିରାଡ଼ି ଜୋନି ଯେ ତୃତୀୟ ପାଦ ପଣ୍ଡିତ ମୈଥୁନ ପ୍ରିୟ ସେ ପୁଣ୍ୟବନ୍ତ ଧର୍ମେରତ ଗଭୀର ହୃଦୟ ଜ୍ଞାନବନ୍ତ ଦୂରଦର୍ଶୀ ସେ ସୁରତି ପ୍ରିୟ ହୁ ହେ ହୋ ଡ ଦେବଗଣ ସେ ପୁଷ୍ୟା ନକ୍ଷତ୍ର କରକଟ ରାଶି ପଛ ବୁଦ୍ଧିଚନ୍ଦ୍ର କ୍ଷେତ୍ର ଜାତିରେ ବ୍ରାହ୍ମଣ ସେ ଯେ ଛାଗଳର ଜୋନି ପରଦାରକ ପ୍ରବାସୀ ଆତ୍ମ ଅଭିମାନୀ ଡି ଡୁ ଡେ ଡୋ ଚନ୍ଦ୍ରକ୍ଷେତ୍ରୀ ଅଶ୍ଳେଷା ନକ୍ଷତ୍ର ରାକ୍ଷସ ଜାତି ବ୍ରାହ୍ମଣ ମାନି ରାଜପୁତ୍ର ବିରାଡ଼ି ଜୋନି କର୍କଟ ରାଶିଟି ଅଟଇ ଚତୁଷ୍ପଦ ରାଶି ଗର୍ବୀ ରାଜମନ୍ତ୍ରୀ ହୋଇ ମମି ମୁଁ ମେ ଚତୁଷ୍ପଦ ମଘା ଯେ ନକ୍ଷତ୍ର ସିଂହରାଶି ରାକ୍ଷସ ଯେ କ୍ଷତ୍ରିୟ ପଣ୍ଡିତ ମୂଷା ଜୋନି ମହାମାନୀ ଶୃଙ୍ଗାରେ ଟାଣ ଯେ ପଶୁହାନି ଆଳସ୍ୟ ଯେ ରବି କ୍ଷେତ୍ରଟି ସେ ଯୁଦ୍ଧମତି ଶତ୍ରୁବାଦୀ ପୃଥୁଳ ଶରୀର ସନ୍ତାନରେ ସ୍ନେହ ଶାସ୍ତ୍ର ପ୍ରିୟ ଭୟଙ୍କର ଏକ ଭାର୍ଯ୍ୟା ଲକ୍ଷ୍ମୀବନ୍ତ ବୁଦ୍ଧି ବିଚାରକ ରାଜଯୋଗ୍ୟ ସତ୍ୟବାଦୀ ଉତ୍ତମ ନିର୍ଭୀକ କଳାପ୍ରେମୀ ପ୍ରବାସୀ ଯେ ନର ଉପକାରୀ ମଘା ସିଂହ ସୂର୍ଯ୍ୟଙ୍କର ପଣ୍ଡିତେ ବିଚାରୀ ମୋ ଟ ଟି ଟୁ ସିଂହରାଶି ପୂର୍ବା ଫାଲଗୁନୀ ମନୁଷ୍ୟ କ୍ଷତ୍ରିୟ ବର୍ଣ୍ଣ ମୂଷିକର ଜୋନି ରବି କ୍ଷେତ୍ରୀ ଚତୁଷ୍ପଦ ଶାସ୍ତ୍ରରେ ପ୍ରବୀଣ ଅଳ୍ପକ୍ରୋଧି ଦୟାବନ୍ତ କ୍ଷଣ କୋପି ପୁଣ ପିତାମାତା ସେବାକାରୀ ମାନି ଆଉ ଭୋଗୀ ରାଜପୂଜକ ଜୁଆରୀ ଅଳ୍ପ ବୁଦ୍ଧି ରାଗୀ ଶୃଙ୍ଗାରେ ପ୍ରିୟ ପ୍ରବାସୀ ପରଧାରେ ରତ ନିଶାପାନକାରୀ କବି ବୈରାଗୀ ପଣ୍ଡିତ ଟେ ଟୋ ପ ପା ଗାଭି ଜୋନି ଉତ୍ତରା ଫାଲ୍ଗୁନି କ୍ଷତ୍ରିୟ ଯେ ବୈଶ୍ୟ ବର୍ଣ୍ଣ ମନୁଷ୍ୟରେ ଗଣି ଏକ ପାଦ ସିଂହ ରାଶି କନ୍ୟା ତିନି ପାଦ ରବି ବୁଦ୍ଧ କ୍ଷେତ୍ରୀ ସେ ଯେ ମାୟାବି ପ୍ରମାଦ ଗାନ୍ଧାର ବିଦ୍ୟାରେ ଶ୍ରଦ୍ଧା ଭୋଗୀ ଯଶକାରୀ ଆମ ବାତ ଦେହି ଅଟେ ସେ ଅମୃତବାରୀ ପି ପୁଣ ଠ କନ୍ୟା ରାଶି ହସ୍ତା ଯେ ନକ୍ଷତ୍ର ବୈଶ୍ୟବର୍ଣ୍ଣ ଦେବଗଣ ପୁଣି ଧନବନ୍ତ ମହିଷୀର ଜୋନି ଚତୁଷ୍ପଦ ବିଚକ୍ଷଣ ଚକ୍ଷୁରଗୀ ନୃତ୍ୟକାରୀ ସୁନ୍ଦର କୃପଣ ଏକ ଧର୍ମୀ ପଛ ବୁଦ୍ଧି ପୁଣି ଗୁଣବନ୍ତ ବିଚାରବନ୍ତ ଯେ ଧର୍ମବନ୍ତ ବିଷ୍ଣୁଭକ୍ତ ପେ ପୋ ରି ନକ୍ଷତ୍ର ଯେ ଚିତ୍ରା ବୈଶ୍ୟବର୍ଣ୍ଣ ଦୁଇପାଦ ତୁଳାରାଶି ଦୁଇପାଦ କନ୍ୟ ବ୍ୟାଘ୍ରଯୋନି ରାକ୍ଷସ ସେ ବୁଧ ଶୁକ୍ର କ୍ଷେତ୍ରୀ ରାଜପୂଜ୍ୟ ବିଚକ୍ଷଣ ନାରୀର ମୈତ୍ରୀ ବ୍ୟାଧିବନ୍ତ ବାୟୁଦେହୀ ଭାର୍ଯ୍ୟାରେ କଳହି ମିଥ୍ୟାବାଦୀ ଚକ୍ଷୁ ରୋଗୀ ପ୍ରବାସୀ ହୁଅଇ ଗର୍ବୀ ଅଲଜ୍ୟ ଯେ ମାନି ଅଳ୍ପାହାରୀ ଭୋଗୀ ପଚବୁଦ୍ଧି କଣ୍ଡୁ ରୋଗୀ ସୁନ୍ଦର ବୈରାଗୀ ରୁ ରେ ରୋତ ଦେବଗଣ ନକ୍ଷତ୍ର ଯେ ସ୍ୱାତି ତୁଳାରାଶି ଶୂଦ୍ରବର୍ଣ୍ଣ ସିଂହାସନ ପ୍ରାପ୍ତି ମହିଷୀର ଜ୍ୱନି ଲାଭ ବାଣିଜ୍ୟ କରଇ ପଛବୁଦ୍ଧି ଶତ୍ରୁବାଦୀ ପରଦାରେ ସ୍ନେହୀ ଧନାଢ଼୍ୟ ପଣ୍ଡିତ ଗୁରୁ ବୈଷ୍ଣବ ସେବକ ସାଧୁରେ ବିନୟୀ ଅର୍ଥବନ୍ତ ସୁଗାୟକ ତି ତୋ ତୁ ତେ ବିଶାଖା ନକ୍ଷତ୍ର ବ୍ୟାଘ୍ର ଜ୍ୱନି ବ୍ରାହ୍ମଣ ରାକ୍ଷସ ଗଣ ଶୂଦ୍ରବର୍ଣ୍ଣ ମାନି ତୁଳା ତୃତୀୟ ଚରଣ ବିଛା ଏକ ପାଦ ମାୟାବୀ ବାଙ୍ଗର ଭୋଗୀ ଦୟାବନ୍ତ ହୃଦ ପରଦାରେ ଶକ୍ତ ପୁଣି ବିଳମ୍ବେ ସନ୍ଧାନ ରାଜସେବକ ବିଚାର ବନ୍ତ ଜ୍ଞାନ ଜାଣ ନନି ନୁନେ ଅନୁରାଧା ନକ୍ଷତ୍ର ବୃଶ୍ଚିକ ଦେବଗଣ ଚତୁଷ୍ପଦ କ୍ଷତ୍ରିୟ ଅଙ୍ଗାରକ ବ୍ରାହ୍ମଣ ଜାତି ଯେ ମୃଗ ଜ୍ୱନି ଶ୍ୟାମବର୍ଣ୍ଣ ବୃତିସ୍ୱର କୃତିସ୍ୱର ଚକ୍ରବର୍ତ୍ତୀ ବିଦ୍ୟାରେ ନିପୁଣ ପିତ୍ତଦେହ କ୍ଷୁଧାତୁର କୋମଳ ବଚନ ସିଂହାସନ ସ୍ୱାରୋହୀ ଚନ୍ଦନ ଲେପନ ବିଟପି କାମାଭିଳାଷୀ ଶୃଙ୍ଗାରେ ଯେ ରତ ମିଥ୍ୟାଭାଷୀ ସଚତୁର ବିଦ୍ୟାରେ ତାମତ ନୋ ଜ ଜି ଜୁ ବିଛାରାଶି ଜ୍ୟେଷ୍ଠା ଜେନ କ୍ଷେତ୍ର ବ୍ରାହ୍ମଣ ରାକ୍ଷସ ଗଣ ମଙ୍ଗଳର କ୍ଷେତ୍ର ମୃଗ ଜ୍ୱନି ସ୍ଥୂଳ ମୁଖ ଚତୁଷ୍ପଦ ମାନି ଉଚ୍ଚ ମନ ରାଗୀ ଭୋଗୀ ହୃଦୟ କଠିନ ମାୟାବୀ କୃପଣ ବକ୍ତା ଅଶୁଭ ପ୍ରକୃତି କାମାତୁରା ଧାତୁକ୍ଷୟା ଅତି ଦୁଷ୍ଟମତି ଚକ୍ଷୁ ରୋଗୀ ପାଦ ରୋଗୀ ବାତ ପିତ୍ତ ଦେହୀ ଅଭକ୍ଷ ଭକ୍ଷଣକାରୀ ବିଦ୍ୟାବନ୍ତ ସ୍ନେହୀ ଯେ ଜୋ ଭି ଧନୁରାଶି ମୂଳାଜେନ କ୍ଷେତ୍ର ଚତୁଷ୍ପଦ ରାକ୍ଷସ ଯେ ବୃହସ୍ପତି କ୍ଷେତ୍ର ବ୍ରାହ୍ମଣ ଯେ ଅଶ୍ୱଜନୀ ପିତା ମାତା ଭକ୍ତି କୃଷିକାରୀ ବଳବନ୍ତ ସ୍ତ୍ରୀରେ ଆସକ୍ତି ଭୂ ଧ ଫ ଢ ପୂର୍ବାଷାଢ଼ା ନକ୍ଷତ୍ର ହୋଇବ କ୍ଷତ୍ରିୟ ମନୁଷ୍ୟଗଣ ଧନୁରାଶି ଭାବ ବାନର ଜ୍ୱନି ଯେ ଚତୁଷ୍ପଦ ଗୁରୁ କ୍ଷେତ୍ରୀ ଦୟାବନ୍ତ ବେଶ୍ୟାସକ୍ତ ନାରୀରେ ମୈତ୍ରୀ ଧନଗର୍ବୀ କ୍ରୋଧି ଶୃଙ୍ଗାରେ କାମୁକ ବାଣିଜ୍ୟକାରୀ ପଣ୍ଡିତ ସେ ପରଦାରକ ଭେ ଭୋ ଜ ଜି ଉତ୍ତରାଷାଢ଼ା ନକ୍ଷତ୍ର ପୁଣି ବ୍ରାହ୍ମଣ କ୍ଷତ୍ରିୟ ବର୍ଣ୍ଣ ନକୁଳର ଜ୍ୱନି ଧନୁରାଶି ତିନି ପାଦ ପାଦକେ ମକର ଶତ୍ରୁବାଦୀ ଦୟାଶୀଳ କୁଶ୍ଚିତ ବିଚାର ବାତ ଦେହି କୀର୍ତ୍ତିବାନ ମାନି କ୍ରୋଧି ଜାଣ ବିଷ୍ଣୁ ଭକ୍ତ ଜ୍ଞାନବନ୍ତ ବନ୍ଧୁ ପ୍ରିୟଜନ ଗୁରୁକ୍ଷେତ୍ରୀ ଶନିକ୍ଷେତ୍ରୀ ତ୍ୟାଗୀ ଯେ ବୈରାଗୀ ପିତୃମାତୃ କ୍ଳେଶୀ ମିଥ୍ୟାବାଦୀ ଚକ୍ଷୁ ରୋଗୀ ଯେ ଯେ ଜ ଖ ଖେ ଚତୁଷ୍ପଦ ଶ୍ରବଣା ନକ୍ଷେତ୍ର ଶନିକ୍ଷେତ୍ରୀ ଦେବଗଣ ମକର ରାଶିତ ବୈଶ୍ୟବର୍ଣ୍ଣ ନ୍ୟାୟବନ୍ତ ଜ୍ୱନି ଯେ ବାନର ପୁରାଣ ପଠନେ ମତିବାଦୀ ପରଦାର ରାଜପୁତ୍ର ଅଶ୍ୱପ୍ରାପ୍ତି ଶୃଙ୍ଗାରାଭିଳାଷୀ ପଚ୍ଛବୁଦ୍ଧି ଜନପ୍ରିୟ କୃପଣ ବିଳାସୀ ଗ ଗି ଗୁ ଗୋ ଶନିକ୍ଷେତ୍ରୀ ଧନିଷ୍ଠା ନକ୍ଷତ୍ର ମକର ରାଶି ଦ୍ୱିପାଦ କୁମ୍ଭ ଦୁଇପାଦ ରାକ୍ଷସ ଗଣ ଜାତିରେ ବୈଶ୍ୟ ଶୂଦ୍ରବର୍ଣ୍ଣ ସିଂହ ଜ୍ୱନି ମାୟା ବିଜୟ ଦୟାଳୁ କୃତଜ୍ଞ କର୍ମବନ୍ତ ଶତ୍ରୁଖେଇ ଶୃଙ୍ଗାରୀ ବୈରାଗୀ କୀର୍ତ୍ତିବାନ ଜ୍ଞାନଶୀଳ ଲୋଭୀ ପେଟ ରୋଗୀ ଗୋ ଦନ୍ତେ ସ ଶିଶୁ ଶତଭିଷା ନକ୍ଷତ୍ର ହୋଇବ କୁମ୍ଭରାଶି ଚତୁଷ୍ପଦ ଅଶ୍ୱଜ୍ୱନି ଭାବ ଶୂଦ୍ରବର୍ଣ୍ଣ ଶନିକ୍ଷେତ୍ରୀ ଗଣ ଯେ ରାକ୍ଷସ ଗାନ୍ଧାର ବିଦ୍ୟାରେ ରତ କ୍ରୁର ଆଉ ହିଂସ୍ର ସୁଲେଖକ ବିଦ୍ୟାବନ୍ତ କବି ଯେ ପଣ୍ଡିତ ତ୍ରିକାଳ ଗ୍ରହ ଦୈବଜ୍ଞ ସୁଲେଖକ ବିଦ୍ୟାବନ୍ତ କବି ଯେ ପଣ୍ଡିତ ତ୍ରିକାଳ ଗ୍ରହ ଦୈବଜ୍ଞ ଗୀତବାଦ୍ୟ ରତ ସେ ସୋ ଦଦି ପୂର୍ବ ଭାଦ୍ର ନକ୍ଷତ୍ର ଅଟଇ କୁମ୍ଭରାଶି ତିନିପାଦ ମୀନପାଦେ ହୋଇ ମନୁଷ୍ୟଗଣ ବ୍ରାହ୍ମଣ ଶୂଦ୍ର ଗାଭି ଜ୍ୱନି ଗଜ କପୋଳ କଠିନ କ୍ଷତ୍ରିଗୁରୁ ଶନି ଚଞ୍ଚଳ ପଣ୍ଡିତ କୁଳ ଶ୍ରେଷ୍ଠ ଉତ୍ତମ ଯେ ଦୁଷ୍ଟ ଭାର୍ଯ୍ୟା କୃଷିକାରୀ ରାଜସେବକ ସେ ଗର୍ବ ଶୃଙ୍ଗାରୀ ଜୁଆରୀ ଅତ୍ୟନ୍ତ ଚତୁର ଉଚ୍ଚମନା ବିଚାରକ ମୈଥୁନିଆ ଆତୁର ଦୁଝନିୟଥ ଚତୁଷ୍ପଦ ସେ ମାନବଗଣ ଉତ୍ତର ଭାଦ୍ର ନକ୍ଷତ୍ର ରାଶି ଅଟେ ମୀନ ଗୁରୁକ୍ଷେତ୍ରୀ ଗାଭି ଜ୍ୱନି ବର୍ଣ୍ଣ ଯେ ବ୍ରାହ୍ମଣ କପଟି ରାଜସେବକ ବିଶ୍ୱାସରେ ଶୂନ୍ୟ ବିଦ୍ୟାଶୀଳ କବି ଗାୟକ ଅର୍ଥ ଲୋଲୁପ ସୁନ୍ଦର ଶରୀର ଶୃଙ୍ଗାରୀ ଶ୍ରୀ ସ୍ନେହୀ ଅବାପ କୁଟିଳ ଜୁଆରୀ ପୁଣି ପରଧନେ ଆଶା ଗ୍ରନ୍ଥ ପୁରାଣ ନିନ୍ଦୁକ ବିବାଦୀ ପିପାସା ଦେ ଦୋ ଚି ମୀନରାଶି ନକ୍ଷତ୍ର ରେବତୀ ଚତୁଷ୍ପଦ ଦେବଗଣ ଗୌର ଗୁରୁ କ୍ଷେତ୍ରୀ ବ୍ରାହ୍ମଣ ବର୍ଣ୍ଣ ଯେ ପୁଣି ଗଜ ଜ୍ୱନି ଜାଣ କୀର୍ତ୍ତିମାନ ଦୟାଶୀଳ ଭାଗ୍ୟବାନ ପୁଣ ପିତୃ ମାତୃ ଭକ୍ତ ଦେବୀ ସେ ବି ଜ୍ଞାନବନ୍ତ गृहद्वंदी ख्यातनामा माया शुचिमंत नपुंसक नृत्यकारी परस्त्रीगामी सर्वजनवश्यकारी पाद रोगीगामी नक्षत्र लक्षण वर्ण जोनि आदि गुण विवाहे व्रते जातके गृहारंभ जान अत्यंत आवश्यक रखी था मने प्राणी मंगल पाई प्रमोद जे भणे यापरे क्यों युवक माने कौ रंगर वस्त्र पिंधिबा को भल पाती ताकु नहीं से मानकर चरित्र विषय पर्यालोचना करने को जाऊँ जो युवक धला रंग को बेसी पसंद करे से युवक सच्चरित्र स्वजनशील सरल दयालु सत्यवादी निस्वार्थपर न्यायप्रिय मानवीय गुण से संपन्न अन्न सहायता एवं सेवा करने सर्वदा आग्रह स्वभाव गंभीर सर्वदा सफा सुतरा रही पसंद करे व्यवहार वार्तालाप मधुरता समस्त मन प्रिय हूँ निजर जश मान सम्मान प्राप्ति ठारु दूरे रही पसंद करती सत्यता उपरे दृढ़ संकल्पबद्ध होती जहाद्वारा तहार आत्मविश्वास प्रकट होता है कहारी ठारु अनावश्यक लाभ उठेबापाई पसंद करे नाही देव गुरु ब्राह्मण को सर्वदा भक्ति करे बाहर दुनिया शौकीन को पसंद करे ना किंबा बाहर दुनिया अजथा भ्रमण करने को पसंद करे ना जो युवक हलदी रंग को बेसी पसंद करती से युवक अनेक समय गपसप बेसी रुचि रखती सबु समय किसी ना कि कथा कही चली थांती तंकर स्वभाव गंभीरतापूर्ण हेले मध्य स्वर रे रहस्यात्मक शिष्टाचार थिले मध्य अन्य लोकंक विषय रे छोट छोट कथा आलोचना करिवारे अत्यधिक समय नष्ट करंती एही युवक स्वभाव रे कठोर नुहे कि उदारता मध्य नुहंती आवश्यक स्थले अन्य को साहाज्य करिवा पई जीवन दबा को प्रस्तुत होई थांती जेऊ युवक नारंगी रंग को पसंद करंती से युवक मानकर चालीचलन गंभीरता और व्यवहार रे लोक माने तटस्थ होई जांती सर्वदा प्रसन्न मन्ना उल्लसित हृदय होता किंतु चंचलतार गांभीर्यता परिप्रकाश हुए ना जद्वारा शालीनता और शांतिर प्रतिमूर्ति भली देखा जाती भयालु शांत सतर्कता अवलंबन करी तेणु उग्र स्वभाव किंबा चुपी चुपी कथा कहवापी पसंद करती ना जो युवक माने नाली रंग को पसंद करती से युवक उग्र निर्भीक प्रसन्न और उत्तेजित स्वभाव होती प्रबल साहसी निजर जीवन को प्रति मुहूर्तरे उत्तेजित स्वभाव रे आनंद उल्लास रे कटेबा को आप्राण चेष्टा करंती एही रंग को पसंद करूथिबा युवक माने निजर भविष्यत पाई केबे चिंता करंती नी निजर दुर्भाग्य को शक्ति उत्साह और परिश्रम द्वारा परास्त करिथांती एही युवक माने अन्यर चिंता किंबा दुख प्रति नजर दियंती नी स्वतंत्र रूप रे काम करबा को पसंद करंती निजर मनर कथा को पूरा करिबा पाई प्रयत्नशील होती एमाने भविष्यत पाई चिंता नकरी गोटिए दिन रे समस्त सुख भोग करिबा को चाहंती।